ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଉ ଅଛ ପତାକା, ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ ବିପତ୍ତି କରୁଛି ଡକା ମହାପ୍ରଭୁ ହେ। ନାଶ ଗଲେ ପଛେ ତୁମ୍ଭେ କି କରିବ କରୁଣା ଭଣ୍ଡାର ଭେଇ, ଦୁଃଖୀ ଗଲେ ନାଶ ଅର୍ଜିବ କି ଯଶ, ପଛେ ଚଉ ବର୍ଗ ଦେଇ ମହାପ୍ରଭୁ ହେ। ଘୋର ନବ ଘନ ଥାଗୁ ଯେବେ ଦିନ ଚାତକ ଜୀବନ ହରାଇବ, ସମୁଦ୍ରେ ବରଷି ଘୋର ଜଳ ରାଶି ଚାତକ ବନ୍ଧୁ କି ବୋଲାଇବ। ସାମନ୍ତ ଯେ ଚତୁର୍ବର୍ଗ ଅଧିକାରୀ ଲକ୍ଷ୍ମୀ ପରିଚାରୀ ଥିବେ ହୋଇ, ହେମନ୍ତ ସାମନ୍ତ ଆଶା କରି ଭୂତ ଭିକ୍ଷା ମାଗୁଥିବ ଦୁଃଖ ପାଇଁ। ଏଠୁ ଅଧିକ କି ଅଛି ଲୋକ ହସା, ଆଉ କି ରହିଲା ପ୍ରଭୁ ଆଣି। ଝମକିଲା ସିଂହ ପ୍ରାୟେ ଝମକିବା, ବିଅର୍ଥ ଧରିବା ଚକ୍ର ପାଣି। ଦିନ ବନ୍ଧୁ ବୋଲି ନାମ ଯେ ବହିଛ, ଏହା ନଚେତ କି ଭାବଗ୍ରାହୀ। ଏ ନାମ ଏବେ ଏଣିକି ନ ବହିବ, ଚକ୍ର ପରୁ ନେତ ଥୁଅ ନେଇ, ତେବେ ତୁମ୍ଭଙ୍କୁ କେ କାହିଁକି କହିବ କର୍ମ ଆଦରି ସହିବ ଦୁଃଖ। ନିରାଶ ଜଳଧି ତୁମ୍ଭ ନାମ ସିଧି, ଜଗତରେ ବାଜି ଯାଉ ଡାକ। ଆଉ ଭୁବନରେ ଠାକୁର ଖୋଜିବା ତୁମ୍ଭ ପରି ଥିଲେ କେହି ଜଣେ, ଦୁଃଖୀ ଲୋକଙ୍କର ଦୁଃଖ ହରୁଥିବେ, କୃପା ବି ଲୋକ ନେତ କୋଣେ।